ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାର ରଞ୍ଜନ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ମୋବାଇଲ ବ୍ୟାଙ୍କକୁ। ଆସନ୍ତୁ ଆମେ ଗୋଟେ କବି ଦେଖିବା। କବିତାର ନାଁ ହେଉଛି ଅତୀତର ଫୁଲ। ଅନତିକ ତୁମେ ଅନ୍ୟ ରୂପରେ ସ୍ମୃତି ପୃଷ୍ଠା ତାର, ଅତୀତର ଏଇ କାହାଣୀରେ ତୁମେ ଶ୍ରାବଣର ବାରିଧାର। ଗପ ହେଲେ ସତ ଅଭୁଲା ଅତୀତ ଆଜି ବି ଆନନ୍ଦ ଦିଏ, ବର୍ତ୍ତମାନର ସ୍ମୃତି ମୁହୂର୍ତ୍ତରେ ତୁମକୁ ମନ ପକାଏ। ଜୀବନ ଜଙ୍ଗଲ ଅତୀତ ପଥରେ ତୁମେ ମୋର ଜୀବନ ଜଙ୍ଗଲ ଅତୀତ ପଥର ତୁମେ ମୋର କୃଷ୍ଣ ଛୁଡ଼ା, ଫୁଲଟିଏ ଫୁଟି ବାସି ହୋଇଯାଏ, ସରିଯାଏ ତାର ବାସ। ଅନଧିକ ତୁମେ ଅନ୍ୟ ରୂପରେ ସ୍ମୃତି ପୃଷ୍ଠା ତାର, ଅତୀତର ଇତି କାହାଣୀରେ ତୁମେ ଶ୍ରାବଣର ବାରିଠାର। ଗପ ହେଲେ ସତ ଅଭୁଲା ଅତୀତ ଆଜି ବି ଆନନ୍ଦ ଦିଏ, ଗପ ହେଲେ ସତ ଅଭୁଲା ଅତୀତ ଆଜି ବି ଆନନ୍ଦ ଦିଏ, ବର୍ତ୍ତମାନର ସ୍ଥିର ମୁହୂର୍ତ୍ତରେ ତୁମକୁ ମନ ପକାଏ। ଜଙ୍ଗଲ ବର୍ତ୍ତମାନର ସ୍ଥିର ମୁହୂର୍ତ୍ତରେ ତୁମକୁ ମନେ ପକାଏ, ଜୀବନ ଜଙ୍ଗଲ ଅତୀତ ପଥର ତୁମେ ମୋର କୃଷ୍ଣ ଚୂଡ଼ା, ଫୁଲଟିଏ ଫୁଟି ବାସି ହୋଇଯାଏ, ସରିଯାଏ ତାର ବାସ। ଅତୀତର ସ୍ମୃତି ଯେତେ ବାସି ହେଲେ ସରେ ନାହିଁ ଅଭିଳାଷ, ଅତୀତର ସ୍ମୃତି ଯେତେ ବାସି ହେଲେ ସରେ ନାହିଁ ଅଭିଳାଷ, ତୁମରି ସ୍ମୃତିରେ ବାସି ଝଡ଼ା ଫୁଲ, ମୋ ଜୀବନରେ ଫୁଲ ଅସାର। ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ମୋ କବିତା କେମିତି ଲାଗିଲା ଜଣେଇବା ପାଇଁ କ୍ଷମା ଭୁଲିବେନି। ଆପଣ 2 GB ନିଜର ମତାମତ ରେକର୍ଡ କରନ୍ତୁ। ଆପଣଙ୍କର ମତାମତ ଅପେକ୍ଷାରେ ମୁଁ ରହିଲି।